ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ପୁଞ୍ଜି ପ୍ରଯୁକ୍ତିବିଦ୍ୟା ଉତ୍ପାଦନ ଭାଗିଦାରୀ ଆଉ ଅନ୍ତର୍ଜାତୀୟ ବଜାରନ ପ୍ରବେଶ ଲାଗି ରାଜ୍ୟର ବିଶ୍ୱସ୍ତରୀୟ ପ୍ରୟାସକେ ଜୋରଦାର କରିବା ସହିତ ୟୁଏଇନ ଓଡ଼ିଶାର ତିନିଦିନିଆ ପୁଞ୍ଜିନିବେଶ ଅଭିଯାନ ଶେଷ ହୋଇଛି। ଏ ଅବସରରେ ମୋଟ 243,162 କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜିନିବେଶ ଆଉ 628,725 ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଟି ଆବୁଧାବି ଆଉ ଦୁବାଇନ ହୋଇଥିବା ତିନିଦିନିଆ କାର୍ଯ୍ୟକ୍ରମଟି 52ଟା 1-to-1 ନିବେଶକ ବୈଠକ ଆଉ ରାଉଣ୍ଡ ଟେବୁଲ ଆଲୋଚନା ଉତ୍ତରୁ 16ଟା ବୁଝାମଣାପତ୍ର ଆଉ ପୁଞ୍ଜିନିବେଶ ପ୍ରସ୍ତାବ ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମଟି ୟୁଏଇ ନିବେଶକ, ବିଶ୍ୱସ୍ତରୀୟ ବ୍ୟବସାୟୀ, ଭାରତୀୟ କୂଟନୈତିକ ପ୍ରତିନିଧି ଆର୍ ଓଡ଼ିଆ ପ୍ରବାସୀମାନେ ଯୋଗ ଦେଇଥିଲେ। ଦୁବାଇଠାରେ 800 ଅଧିକା ଓଡ଼ିଆ ସମୁଦାୟର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ଆଲୋଚନା କରିଥିଲେ। ଭୁବନେଶ୍ୱରର କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ବିକାଶ ଯୋଜନାର ଗୋଟିଏ ଉଚ୍ଚସ୍ତରୀୟ ଅଂଶୀଦାର ଆଲୋଚନାଚକ୍ର ହୋଇଯାଇଛି। ଏଥି ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ରାଇଜେ ପରିବେଶ ଅନୁକୂଳ ଆଉ ସ୍ଥାନୀୟ ବିଦ୍ୟୁତ୍ ଉତ୍ପାଦନ ଉପରେ ଜୋର ଦେଇଛନ୍। ସବୁଜ ଆଉ ନବୀକରଣୀୟ ଶକ୍ତିର ବିକାଶ ସହିତ କ୍ଷୁଦ୍ର ଜଳବିଦ୍ୟୁତ୍ କ୍ଷେତ୍ରର ନୂଆ ପୁଞ୍ଜିନିବେଶ ଆଣିବାର ଲାଗି ସରକାର ଜୋର ଦେଉଛନ୍ ବୋଲି ଶ୍ରୀ ସିଂହଦେଓ କହିଛନ୍।
କେନ୍ଦ୍ର ସରକାରଙ୍କ ଯେଉଁ ଭିଜନ ଅଛି ଟୁ ଜେନେରେଟ୍ ମୋର୍ ଆଣ୍ଡ ମୋର୍ ପାୱାର, ତାକୁ ନେଇକରି ସ୍ମଲ୍ ହାଇଡ୍ରୋ ପାୱାର ପ୍ରୋଜେକ୍ଟ କରିବା ପାଇଁ ରାଜ୍ୟ ସରକାର ଆଜି ପ୍ରଥମ ମିଟିଂ କରିଛି। ଫ୍ଲୋଟିଂ ସୋଲାର ରେଙ୍ଗାଲି ରିଜର୍ଭୟର ଉପରେ 2ଟି ଆପଣଙ୍କ ପାୱାର ଚ୍ୟାନେଲ୍ସରେ ବି ଫ୍ଲୋଟିଂ ସୋଲାର ପ୍ରୋଜେକ୍ଟ, ଗ୍ରୀନ୍ ଏନର୍ଜି ପ୍ରୋଜେକ୍ଟ କରିବା ପାଇଁ ଲେଟର୍ରେ ଆଜି ଏକ୍ସଚେଞ୍ଜ ହୋଇଛି। ଆଗାମୀ ଦିନରେ ଗ୍ରୀନ୍ ଏନର୍ଜିକୁ ହାର୍ନେସ୍ କରିକରି ଲୋକଙ୍କୁ ପହଞ୍ଚାଇବା ପାଇଁ ଯେଉଁଟା ହେଲି
ରାଇଜେ ଆଇବା 17 ତାରିଖ ସଞ୍ଜେ ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ଥି ସବୁ ମହିଳା ହିତାଧିକାରୀମାନେ ନିଜର ଘରମାନଙ୍କେ ଦୀପ ଜଳବା ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆହ୍ୱାନ ଦେଇଛନ୍। ଭୁବନେଶ୍ୱରର ଗଲାକାଲି ହୋଇଥିବା ସମୀକ୍ଷା ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ସେବା, କୃତଜ୍ଞତା ଆଉ ମହିଳା ସଶକ୍ତିକରଣର ପ୍ରତୀକ ଭାବେ ଦୀପ ଜଳାଯିବା ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ଏଥି ରାଜ୍ୟର ସ୍ୱୟଂସହାୟକ ଗୋଷ୍ଠୀ, କ୍ଲଷ୍ଟରସ୍ତରୀୟ ମହାସଂଘ, ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ, ବ୍ଲକ ଆଉ ଜିଲ୍ଲାସ୍ତରୀୟ ମହାସଂଘ ସହିତ ଉତ୍ପାଦକ ଗୋଷ୍ଠୀମାନେ ସକ୍ରିୟ ଭାବେ ଭାଗ ନେବେ। ଇନ ଜଣାଇ ଦିଆଯାଇପାରେ ଯେ ରାଜ୍ୟ ସରକାରଙ୍କ ତରଫୁ ଆଇବା 17 ତାରିଖରୁ ଅକ୍ଟୋବର ମାସର 17 ତାରିଖ ତକ ହେବାରକେ ଥିବା ସେବା ସଂକଳ୍ପ ଅଭିଯାନ 2026ର ଅଂଶ ଭାବେ ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ପଞ୍ଚାୟତିରାଜ ବିଭାଗ ତରଫୁ ସେବା ସଂକଳ୍ପ ଅଭିଯାନର ପ୍ରସ୍ତୁତି ଭାବେ ଗଲାକାଲି ସମୀକ୍ଷା କରାଯାଇଛି। ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସରକାରୀ ଯୋଜନା ଆଉ ସେବାର ସୁଫଳ ଫି ଯୋଗ୍ୟ ହିତାଧିକାରୀଙ୍କ ପାସ୍କେ ପହଞ୍ଚବାର ଉପରେ ଜୋର ଦେଇଥିଲେ। ବୈଠକଟି ସେବା ସେତୁ, ଏକ ପେଡ୍ ମା କେ ନାମ ଅଧୀନଟି, ମେଗା ବୃକ୍ଷରୋପଣ ଆଉ ସ୍ୱଚ୍ଛତା ହିଁ ସେବା 2026 ଲାଗି ପ୍ରସ୍ତୁତିର ସମୀକ୍ଷା କରାଯିବା ସହିତ ତୃଣମୂଳ ସ୍ତରର ବିଭାଗୀୟ ସମନ୍ୱୟ ଆଉ ଜନଭାଗିଦାରୀ ଉପରେ ଜୋର ଦିଆଯାଇଥିଲା। ବ୍ଲକ ଆଉ ପଞ୍ଚାୟତ ସ୍ତରର ଠିକ୍ କରି କ୍ଷେତ୍ରସ୍ତରୀୟ ପ୍ରସ୍ତୁତି ଆଉ ଲୋକମାନଙ୍କର ଅଂଶଗ୍ରହଣ ଉପରେ ବିଲ୍ ଆଲୋଚନା କରାଯାଇଥିଲା। ସେନ୍ତା ଆଇବା 17ରୁ ଅକ୍ଟୋବର ମାସର 2 ତାରିଖ ତକ ପାଳିତ ହେବାରେ ଥିବା ସ୍ୱଚ୍ଛତା ହିଁ ସେବା 2026 ଲାଗି ପ୍ରସ୍ତୁତିର ବିଲ୍ ସମୀକ୍ଷା କରାଯାଇଥିଲା। ଓଡ଼ିଶା ପୁଲିସ ଅପରେସନ ୱିଙ୍ଗ ଆଉ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭିତରେ ଭୁବନେଶ୍ୱରର ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଓଏସ୍ଏସ୍ଏଫ୍ ଯବାନମାନଙ୍କୁ ଅଧିକା ସୁବିଧା ଆଉ ସୁରକ୍ଷା ଯୋଗାଇ ଦେବାର ଲାଗି ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ପୁଲିସ ତରଫୁ ଆଇଜିପି ଅପରେସନର ଡକ୍ଟର ଦୀପକ କୁମାର ଆଉ ଷ୍ଟେଟ୍ ବ୍ୟାଙ୍କ ତରଫୁ ଡିଜିଏମ୍ ଆଶିଷ କୁମାର ମିଶ୍ର ଏହି ବୁଝାମଣାପତ୍ରଟି ସ୍ୱାକ୍ଷର କରିଛନ୍। ବୁଝାମଣାପତ୍ର ଅନୁସାରେ 50 ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା, 10 ଲକ୍ଷ ଟଙ୍କାର ଏୟାର ଆମ୍ବୁଲାନ୍ସ ଖର୍ଚ୍ଚା ଆଉ ପିଲାଛୁଆଙ୍କର ଉଚ୍ଚଶିକ୍ଷା ଲାଗି 10 ଲକ୍ଷ ଟଙ୍କା ସାହାଯ୍ୟ ଆଉ ପ୍ଲାଷ୍ଟିକ୍ ସର୍ଜରୀ ଲାଗି 10 ଲକ୍ଷ ଟଙ୍କା ତକ ସୁବିଧା ରହିଛି। ଭୁବନେଶ୍ୱରର ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କର ଅଧ୍ୟକ୍ଷତାଟି ସ୍ୱଚ୍ଛତା ହିଁ ସେବା 2026 ଉପରେ ଗୋଟିଏ ଉଚ୍ଚ ଦରଜା ରାଜ୍ୟସ୍ତରୀୟ ଆଭିମୁଖ୍ୟ ବୈଠକ ହୋଇଯାଇଛି। ବୈଠକଟି ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ପ୍ରସ୍ତୁତି ସମୀକ୍ଷା କରାଯିବା ସହିତ ସ୍ୱଚ୍ଛତା ହିଁ ସେବା 2026 ସହରାଞ୍ଚଳନ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରବାରକେ ଗୋଟିଏ ସମନ୍ୱିତ ରାଜ୍ୟସ୍ତରୀୟ ରୋଡ୍ମ୍ୟାପ୍ ତିଆରି କରାଯାଇଛି। ସହରମାନଙ୍କର ଆବର୍ଜନା ପ୍ରବଣ ଜାଗାମାନଙ୍କୁ ଚିହ୍ନଟ, ସଫେଇ ଆଉ ଉନ୍ନତିକରଣ ଉପରେ ଜୋର୍ ଦିଆଯିବା, ସଫେଇ ମିତ୍ରମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ଆଉ କଲ୍ୟାଣ ଲାଗି ଖାସ୍ ଶିବିରମାନ ଆୟୋଜନ କରାଯିବା ସହିତ ସେମାନଙ୍କର ମର୍ଯ୍ୟାଦା ଆଉ ସୁରକ୍ଷିତ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରାଯିବା, ଏତାର ସହିତ ଜନଭାଗିଦାରୀ ଜରିଏ ନାଗରିକମାନଙ୍କୁ ସ୍ୱଚ୍ଛତା ଅଭିଯାନର ସକ୍ରିୟ ସହଭାଗୀ କରାଯିବା। ରାଜ୍ୟ ସରକାରଙ୍କର ସଚିବ ଭୂପିନ୍ଦର ସିଂ ପୁନିଆ ବୌଦ୍ଧ ଜିଲ୍ଲା ଆସିକରି ଭିନ୍ ଭିନ୍ ଉନ୍ନୟନମୂଳକ କାମ ଆଉ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ପରିଦର୍ଶନ କରିଛନ୍। ଖାଉଟି ବଣ୍ଟନ ବ୍ୟବସ୍ଥା, ଭିନ୍ ଭିନ୍ ଭତ୍ତା ପାଉଥିବା ହିତାଧିକାରୀମାନଙ୍କ ସଙ୍ଗେ ଆଲୋଚନା, ଅଙ୍ଗନବାଡ଼ି କେନ୍ଦ୍ର ଆଉ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ସହିତ ବୁଣାକାର କେନ୍ଦ୍ର ପରିଦର୍ଶନ କରିକରି ଉତ୍ପାଦନ ଆଉ ବିକ୍ରି ବ୍ୟବସ୍ଥା ଭାବେ ମହିଳା ମହିଳା କାରିଗରମାନଙ୍କର ସଙ୍ଗେ ଆଲୋଚନା କରିଛନ୍। ଏତର ଛଡ଼ା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜୀବିକା ଆଉ ମହିଳା ସଶକ୍ତିକରଣ କ୍ଷେତ୍ରରେ ଚାଲୁଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମର ସ୍ଥିତି ଅନୁଧ୍ୟାନ କରିଛନ୍। ସମ୍ବଲପୁର ସରକାରୀ ମହାବିଦ୍ୟାଳୟ ଭିନ୍ନକ୍ଷମ ବ୍ୟକ୍ତିଙ୍କର ଅଧିକାର ଅଧିନିୟମ 2016 ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ସମ୍ବଲପୁର, ବରଗଡ଼ ଆଉ ଝାରସୁଗୁଡ଼ା ଜିଲ୍ଲାର 8 ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଆଉ ଶିକ୍ଷକମାନେ ଯୋଗ ଦେଇଥିଲେ। ଏଚ୍ନିଡ୍ ଆଞ୍ଚଳିକ ଖବର ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।